ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037 ମହାରାଷ୍ଟ୍ର ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍ ସ୍ମାର୍ଟଫୋନ୍ ଡେସ୍କଟପ୍ ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍ ଆମର ୱେବସାଇଟ୍ www.awr.org/ori ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ଅନ୍ତିମ ବିଚାର ଭାଗ ଏକ ନମସ୍କାର ପ୍ରିୟ ଶ୍ରୋତା ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଅନ୍ତିମ ବିଚାର ଭାଗ ଏକ। ବନ୍ଧୁ, ଗତ ସପ୍ତାହ ସେହି ଦାନିଏଲ ଆଉ ପ୍ରକାଶିତ ପୁସ୍ତକ ବାକ୍ୟ ଧ୍ୟାନ କରିଥିଲୁ। 1884 ଯେଉଁ ବିଚାର ଆରମ୍ଭ ହୋଇଛି, ଚାଲନ୍ତୁ ସେହି ବିଚାରକୁ ଆମେ ଆଗକୁ ବଢ଼ାଇବା। ଖଣ୍ଡପୀଠ ଏଥିରେ ଅଛନ୍ତି, ରାୟ ପିଡ଼ିଛି, ମାମଲା ବନ୍ଦ। ଅଳ୍ପ କିଛି ଚିନ୍ତାଧାରା ଅଧିକ ଚିନ୍ତାଜନକ ହୋଇପାରେ। ଦିନଟି ଅତି ନିକଟରେ ହେଉଛେ ଯେତେବେଳେ ସମସ୍ତେ ଜୀବିତ ଅଛନ୍ତି ସେମାନେ ସମସ୍ତେ ଜାଣନ୍ତି ଈଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ଜୀବନ ସମୀକ୍ଷା କରିବେ। ଏହିପରି ଦ୍ୱିତୀୟ କରନ୍ତିରେ 5:10 ସାଧୁ ପାଉଲ କହନ୍ତି, ବନ୍ଧୁ କିନ୍ତୁ ଏହି ଆଲମାର୍କ ତୁମକୁ ଦିଅ ନାହିଁ, ହୃଦୟ ନିଅ, ଲକ୍ଷ ଲକ୍ଷ ଲୋକ ଏହି ବିଷୟରେ ଚିନ୍ତା କରନ୍ତି କି ଶେଷ ବିଚାର ସମୟରେ ଆମମାନଙ୍କୁ ଉପସ୍ଥିତ ହେବାକୁ ପଡ଼ିବ, ଆଉ ସେହି ଉପସ୍ଥିତି ସ୍ଥାନରେ ଆମେ କିପରି ଜବାବ ଦେଇପାରିବା। ଆମର ଚିନ୍ତା କି ଆମର ଚିନ୍ତାଧାରା, ଆମର କାର୍ଯ୍ୟଗୁଡ଼ାକ, କାର୍ଯ୍ୟକଳାପ ଯାହା ଯାହା ଆମେ ଆମ ଜୀବନରେ କରିଅଛୁ, ଏହାଗୁଡ଼ାକ କିପରି ପ୍ରଦର୍ଶିତ କରାଯିବ, ଏହିପରି ଆମମାନଙ୍କୁ ମନରେ ରଖିବାକୁ ପଡ଼ିବ। ବନ୍ଧୁ, ଯେପରିକି ପ୍ରକାଶିତ ବିଚାର ବାର୍ତ୍ତାକୁ ବହୁତ ଭଲ ଖବର ବୋଲି ଆମେ ଦେଖିଥିଲୁ, ଚାରିଥର ଯେତେବେଳେ ପ୍ରକାଶିତ ପୁସ୍ତକ ମହାନ ବିଚାର ବିଷୟରେ ଉଲ୍ଲେଖ କରେ, ଏହା ପ୍ରଶଂସା ଏବଂ ଧନ୍ୟବାଦ ପ୍ରଦାନ କରେ। କିନ୍ତୁ ଆପଣ ଜାଣିଛନ୍ତି କି ବାଇବଲରେ ବିଚାରକୁ 1000 ଅଧିକ ଥର ଉଲ୍ଲେଖ କରାଯାଇଛି? ଆପଣମାନେ କେବେ ଏହା ଭାବିଛନ୍ତି କି ଜାଣିଛନ୍ତି କି ବାଇବଲରେ ଏହା ପଦଟା 1000 ଅଧିକ ଥର ଉଲ୍ଲେଖ କରାଯାଇଅଛି? ପ୍ରାୟ ପ୍ରତ୍ୟେକ ବାଇବଲ ଲେଖକ ଏହାକୁ ସୂଚିତ କରନ୍ତି, ତେଣୁ ଏହାର ଗୁରୁତ୍ୱକୁ ଅତିରିକ୍ତ କରାଯାଇପାରିବ ନାହିଁ। ପରବର୍ତ୍ତୀ କିଛି ମିନିଟରେ ଆପଣ ଏହି ଅବହେଳିତ ବିଷୟ ଉପରେ ପ୍ରକୃତ ଆଖି ଖୋଲିବାକୁ ଯାଉଛନ୍ତି। ପଢ଼ନ୍ତୁ, ଅନ୍ତିମ ବିଚାର 3 ପର୍ଯ୍ୟାୟ ଅଛି। ଆପଣ ଏହି ବିଚାର ଆମେ ଦେଖିବା। ପ୍ରଥମ ବିଚାର ହେଉଛି ଅନ୍ତିମ ବିଚାରର ପ୍ରଥମ ପର୍ଯ୍ୟାୟ। ଯେପରିକି ଦୂତ ଗାବ୍ରିଏଲ 1884 ସେହି ସ୍ୱର୍ଗୀୟ ବିଚାର ଭବିଷ୍ୟତବାଣୀ କରିଥିଲେ, ଆଉ ବିଚାରର ପ୍ରଥମ ପର୍ଯ୍ୟାୟକୁ ପୂର୍ବ ଆଗମନ ବିଚାର କୁହାଯାଏ, କାରଣ ଏହା ଯୀଶୁଙ୍କ ଦ୍ୱିତୀୟ ଆଗମନ ପୂର୍ବରୁ ଘଟିଥାଏ। ବିଚାର ପ୍ରଥମ ପର୍ଯ୍ୟାୟରେ କେଉଁ ଗୋଷ୍ଠୀକୁ ବିଚାର କରାଯିବ, ଏହା କେବେ ଶେଷ ହେବ? ଯେପରିକି ପିତର କହନ୍ତି, ଈଶ୍ୱରଙ୍କ ଘରେ ବିଚାର ଆରମ୍ଭ ହେବାର ସମୟ ଆସିଛି। ଈଶ୍ୱରଙ୍କ ଘରେ ମାନେ ତାଙ୍କ ମନୋନୀତ ଲୋକମାନଙ୍କୁ ବିଚାର କରିବା ସମୟ ଆସିଅଛି ବୋଲି ପିତର ଆମମାନଙ୍କୁ କହୁଅଛନ୍ତି। ସେହିପରି ପ୍ରକାଶିତ ବାକ୍ୟ ତାର
ବାଇଶ ଏଗାର ବାରରେ ଲେଖାଯାଇଛି, ଯିଏ ଅନ୍ୟାୟ କରେ ସେ ଅନ୍ୟାୟ ହେଉ, ଯିଏ ଅଶୁଚି ସେ ଅଶୁଚି ହେଉ, ଯିଏ ଧର୍ମ ଧାର୍ମିକ ସେ ଧାର୍ମିକ ହୁଅନ୍ତୁ, ଯିଏ ପବିତ୍ର ସେ ପବିତ୍ର ହେଉ। ଆଉ ଦେଖ, ମୁଁ ଶୀଘ୍ର ଆସୁଛି ଏବଂ ମୋର ପୁରସ୍କାର ମୋ ସହିତ ଅଛି। ପ୍ରତ୍ୟେକ ନିଜ କାର୍ଯ୍ୟ ଅନୁଯାୟୀ ଦେବା ପାଇଁ ମୁଁ ଆସୁଅଛି। ବନ୍ଧୁ, ଏମିତି ସମୟ ଆସିବ, ବର୍ତ୍ତମାନ ଆମମାନଙ୍କୁ ଏହିପରି ଏକ ସ୍ୱାଧୀନ ଦିଆଯାଇଛି, ଆମ ଚିନ୍ତାଧାରାରେ, ଆମ ଭାବନାରେ, ଆମ କଥାବାର୍ତ୍ତାରେ, ଆମ ଚାଲିଚାଲନରେ, ଆମ ବ୍ୟକ୍ତିଗତ ଜୀବନରେ ଏହିପରି ସ୍ୱାଧୀନ ଦିଆଯାଇଛି, ଯେଉଁଥିରେ ଆମେ ସ୍ୱାଧୀନ ଭାବରେ ନିର୍ଣ୍ଣୟ ନେଇପାରୁଛୁ। ମାତ୍ର ଏମିତି ସମୟ ଆସିବ ଯେଉଁଠିକି ଯେଉଁ ସମୟରେ ଯଦି ଆମେ ଅନ୍ୟାୟ କରି ଚାଲୁଛୁ, ଆଉ ସେ ଅନ୍ୟାୟରୁ ଫେରିବା ପାଇଁ ଆଉ ଆମମାନଙ୍କୁ ସମୟ ଦିଆଯିବ ନାହିଁ, ଯେହେତୁ ସେଇ ଯେଉଁ ସ୍ୱାଧୀନ ବିଚାର ସ୍ୱାଧୀନ ଆମମାନଙ୍କ ଠାରୁ ନିଆଯିବ। ସେ ଯୋଗୁଁ ଆମେ ଦେଖୁଛୁ, ଯିଏ ଅନ୍ୟାୟ କରୁଛି ସେ ଅନ୍ୟାୟ ହିଁ ରହିବ, ଆଉ ସେ ନ୍ୟାୟ କେବେ ହେଲେ କରିବ ନାହିଁ। ସେ ଯିଏ ଅନ୍ୟାୟ କରୁଛି ସେ ଅନ୍ୟାୟ ଅନ୍ୟାୟ ହେଉ ବୋଲି ଆମେ ଦେଖୁଛୁ, ମାନେ ଯିଏ ଅନ୍ୟାୟ କରୁଛି ସେ ଅନ୍ୟାୟ ହିଁ ରହିଥିବ, ଆଉ ଯିଏ ଅଶୁଚି ନିଜକୁ ଅଶୁଚି କରୁଛି, ଯେହେତୁ ବାଇବଲରେ କୁହେ କି ଆମର ଶରୀର ହେଉଛି ଈଶ୍ୱରଙ୍କର ମନ୍ଦିର, ଆଉ ଏ ଯେଉଁ ମନ୍ଦିରକୁ ଯଦି ଆମେ ଅଶୁଚି କରୁଛେ ମଦ୍ୟପାନ ଦ୍ୱାରା, ବିଡ଼ି ସିଗରେଟ୍ ଦ୍ୱାରା, କଥାବାର୍ତ୍ତା ଦ୍ୱାରା, ଆମ ବ୍ୟକ୍ତିଗତ ଅଶୁଚି ଜୀବନ ଦ୍ୱାରା ଆମ ଶରୀରକୁ ଯଦି ଅଶୁଚି କରୁଛୁ, ଆଉ ସେ ଶରୀରକୁ ଶୁଚି କରିବାର ସୁଯୋଗ ମିଳିବ ନାହିଁ। କାହିଁକି? ଯେପରି ମୁଁ କହିସାରିଛି, ଆମ ଯେଉଁ ସ୍ୱାଧୀନର ଚିନ୍ତାଧାରା ଆମମାନଙ୍କଠାରେ ନଥିବ, ଯେପରି ପଶୁମାନେ ସେମାନଙ୍କର ସ୍ୱାଧୀନର ଚିନ୍ତାଧାରା ନାହିଁ, ସେହିପରି ସ୍ୱାଧୀନର ଚିନ୍ତାଧାରା ଆମମାନଙ୍କୁ ଥରେ ରହିବନି। ସେ ଯୋଗୁଁ ଯଦି ଆମେ ଅଶୁଚି ରହୁଛୁ, ଆଉ ସେ ବିଚାର ପରେ ଯଦି ଆମେ ଆଉ କେବେ ହେଲେ ଶୁଚି ହୋଇପାରିବୁ ନାହିଁ। ତାପରେ ଆମେ ଦେଖୁଛୁ ଯେ ଲୋକ ଧାର୍ମିକ, ଯିଏ ଧାର୍ମିକ ସେ ଧାର୍ମିକ ରୁହନ୍ତୁ, ଯିଏ ଧାର୍ମିକ କାର୍ଯ୍ୟ କରି ନିଜକୁ ପରିଚାଳନା କରୁଛି, ନିଜକୁ ନିଜ ଜୀବନକୁ ସେହି କାର୍ଯ୍ୟରେ ଗତି କରାଉଅଛି, ସେହି ବ୍ୟକ୍ତି ଧାର୍ମିକରେ ହିଁ ରହିବ, ଆଉ ସେହି ବ୍ୟକ୍ତି ନିଶ୍ଚିତ ରୂପେ ସ୍ୱର୍ଗରାଜ ଯିବ। ଆଉ ଯେ ପବିତ୍ର ସେ ପବିତ୍ର ହେଉ, ଯେ ପବିତ୍ର ଦେଖି ଅଶୁଚି କାମ ନ କରି ଅନ୍ୟାନ୍ୟ କାମ କରି ଯାହା ସଦା ପ୍ରଭୁଙ୍କ ସମ୍ମୁଖରେ ଏକ ଦୁଃଖମୟ ପାପମୟ କାର୍ଯ୍ୟ ଯଦି ସେ କରୁନି, ସେ ପବିତ୍ର ରୂପେ ରହିବ, ଆଉ ସେ ଲୋକ କେବେ ଅପବିତ୍ର ହେବନି, ଯେହେତୁ ସେତେବେଳେ ଆଉ ସେଇ ଯେଉଁ ପବିତ୍ର ଅପବିତ୍ର ଯିବା ପରେ ସ୍ଥାନ ନାହିଁ, ଆଉ ସେମିତି ଲୋକ ସ୍ୱର୍ଗରାଜକୁ ଯିବେ। ଯେହେତୁ ଆମେ ଦେଖୁଛୁ ସେ ଶେଷ ପଦରେ, କାରଣ ଏହିସବୁ ହେବ କାରଣ ମୁଁ ଶୀଘ୍ର ଆସୁଅଛି। କିଏ କହୁଛନ୍ତି? ଯୀଶୁ ଖ୍ରୀଷ୍ଟ କହୁଛନ୍ତି କି ମୁଁ ଶୀଘ୍ର ଆସୁଅଛି। ଆଉ ଆସିଲା ବେଳେ ସେ କ'ଣ କରିବେ? ତାଙ୍କ ହସ୍ତରେ, ତାଙ୍କ ହାତରେ ମୋର ପୁରସ୍କାର ସହିତ ଆସୁଛି, ମାନେ ଯାହା ଯାହା ଆମେ କରିଅଛୁ ଏ ପୃଥିବୀରେ, ସେଇ କାର୍ଯ୍ୟ ଅନୁସାରେ, ସେଇ ବୃତ୍ତି ଅନୁସାରେ, ସେଇ କଥା ଅନୁସାରେ, ସେଇ ଆଚରଣ ଅନୁସାରେ ସେ ଆମମାନଙ୍କୁ ପୁରସ୍କାର ଦେବା ପାଇଁ ଆସୁଅଛନ୍ତି, ଆଉ ସେହି ପୁରସ୍କାର ଆମ କାର୍ଯ୍ୟ ଅନୁଯାୟୀ ଦିଆଯିବ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ଏହା ଯୀଶୁଙ୍କ ଦ୍ୱିତୀୟ ଆଗମନ ପୂର୍ବରୁ ଶେଷ ହୁଏ, ଯାହାକି 1884 ଆରମ୍ଭ ତାରିଖ ଷଷ୍ଠୀ, ଯାହା ଆମେ ଦେଖିଅଛୁ। ଜୀବନ କିମ୍ବା ମୃତ୍ୟୁ, ଯେଉଁମାନେ ନିଜକୁ ଖ୍ରୀଷ୍ଟିଆନ ବୋଲି ଦାବି କରନ୍ତି, ଈଶ୍ୱରଙ୍କ ଘର ପୂର୍ବ ବିଚାର କରାଯିବ ବୋଲି ଆମେ ଦେଖୁଛୁ। ତାହେଲେ ବିଚାରରେ କିଏ ଅଧ୍ୟକ୍ଷତା କରନ୍ତି? ପ୍ରତିରକ୍ଷା ଓକିଲ କିଏ, ବିଚାରପତି କିଏ, ଅଭିଯୋଗକାରୀ କିଏ, ଆଉ ସାକ୍ଷୀ କିଏ? ଦେଖନ୍ତୁ ବନ୍ଧୁ, ଆପଣ ସାଂସାରିକ କୋର୍ଟ କଚେରୀକୁ ଯାଇଥିବେ, ସେଠି ଆପଣ ଦେଖିଥିବେ ପ୍ରତିରକ୍ଷା, ଯାହାକି ଓକିଲ ବୋଲି ଆମେ କହୁଅଛୁ। ଆମେ ସେଠି ଆମେ ଦେଖୁଛୁ ବିଚାରପତି, ଆଉ ସେଠି ଆମେ ବି ଦେଖୁଛୁ ଅଭିଯୋଗକାରୀ, ଆଉ ସେଠି ବି ଆମେ ଦେଖୁଛୁ ଜଣେ ସାକ୍ଷାକାରୀ। ତାହେଲେ ଏଇ ଯେଉଁ ସାକ୍ଷାକାରୀ କିଏ, ଅଭିଯୋଗକାରୀ କିଏ, ବିଚାରପତି କିଏ, ଆଉ ପ୍ରତିରକ୍ଷା ଓକିଲ କିଏ, ଆଉ ବିଚାରରେ କିଏ ଅଧ୍ୟକ୍ଷତା କରନ୍ତି। ଯଦି ଆମେ ଦେଖିବା ଦାନିଏଲ ତାର 9:10 ଆମେ ଦେଖୁଛୁ, ପ୍ରାଚୀନ ଦିନ ଗୁଡ଼ିକ ସେଇ ଯେଉଁ ପ୍ରାଚୀନ ଦିନ ଗୁଡ଼ା ସେଇ ଯେଉଁ ପୂର୍ବ ଦିନ ଗୁଡ଼ା ସେଇ ଯେଉଁ ପ୍ରଭୁଙ୍କ ପ୍ରଭୁ ବସିଥିଲେ, କେଉଁଠି ବସିଥିଲେ, ତାଙ୍କ ସିଂହାସନରେ। ଆଉ ତାଙ୍କ ସିଂହାସନ କେମିତି ଥିଲା, ଏକ ଉଜ୍ଜ୍ୱଳ ଅଗ୍ନି ପରି ଥିଲା। ସେହିପରି କୋର୍ଟରେ ସେ ବିଚାର କରିବେ ବୋଲି, ବିଚାର କରିବା ପାଇଁ ବସିଥିଲେ ବୋଲି ଏଇ ଯେଉଁ ଦାନିଏଲ ପୁସ୍ତକରେ ଆମେ ଦେଖାଉଛୁ। ଏବଂ ପୁସ୍ତକ ଗୁଡ଼ିକ ଖୋଲାଯାଇଛି, ଯେଉଁଥିରେ ଆମର ଜୀବନ, ଦୈନିକ ଜୀବନର କାର୍ଯ୍ୟ ଗୁଡ଼ାକ ଲେଖାଯାଇଅଛି। ଆଜିକାଲି ପ୍ରତି ସମୟରେ ଯାହା ଯାହା କାର୍ଯ୍ୟ ଆମେ କରୁଛୁ, ଯେଉଁ ଯଦି ଆମେ ଠିକ୍ କାମ କରୁଛୁ ସେ ଠିକ୍ କାମ ବି ଲେଖାଯାଇଛି, ଯଦି ଆମେ ଭୁଲ କାମ କରୁଛୁ ସେ ଭୁଲ କାମ ବି ଲେଖାଯାଇଛି। ଆଉ ସେ ଯୋଗୁଁ ସେଇ ଯେଉଁ ପ୍ରାଚୀନ ଦିନ ଗୁଡ଼ିକର ସେଇ ଯେଉଁ ରାଜାଙ୍କ ରାଜା, ପ୍ରଭୁଙ୍କ ପ୍ରଭୁ, ତାଙ୍କ ଉଜ୍ଜ୍ୱଳ ସିଂହାସନରେ ବସିଥିବେ ସେ କୋର୍ଟରେ, ଆଉ ବିଚାର କରିବା ବସିଥିଲେ ବସିଥିବେ ସେତେବେଳେ ସେଇ ଯେଉଁ ପୁସ୍ତକ ଖୋଲା ଗୁଡ଼ାକ ଖୋଲା ହେବ। ଆଉ ଯେ ପୁସ୍ତକରେ ଯାହା ଯାହା ଲେଖା ଅଛି ତାହା ଅନୁସାରେ ବିଚାର କରାଯିବ। ଆଉ କିଏ ସେ, ଯେପରି ଜହନ ପ୍ରଥମ ଜହନ 2:1 ଆମେ ଦେଖୁଛୁ, ସେ ହେଉଛନ୍ତି ପିତା ଯୀଶୁ ଖ୍ରୀଷ୍ଟ। ଧାର୍ମିକମାନଙ୍କ ସହିତ ଆମର ଜଣେ ଆଡ଼ଭୋକେଟ୍ ଅଛନ୍ତି ବା ଓକିଲ ଅଛନ୍ତି, ସେ ପିତାଙ୍କ ସମ୍ମୁଖରେ କିଏ ଛିଡ଼ା ହେବେ, ଆମ ଯେଉଁ ଓକିଲ, ସେ ଯେଉଁ ପିତାଙ୍କ ସମ୍ମୁଖରେ କିଏ ଛିଡ଼ା ହେବେ, ଯୀଶୁ ଖ୍ରୀଷ୍ଟ, ଯିଏକି ଆମମାନଙ୍କ ପାଇଁ, ତୁମମାନଙ୍କ ପାଇଁ କୃଷରେ ନିଜ ଜୀବନକୁ ଦାନ ଦେଲେ, ସେହି ଯୀଶୁ ଖ୍ରୀଷ୍ଟ ସେହି ସ୍ୱର୍ଗସ୍ଥ ପିତାଙ୍କ ସମ୍ମୁଖରେ ଛିଡ଼ା ହେବେ ଆମ ପାଇଁ, ଆମ ବିଷୟରେ କହିବା ପାଇଁ, ଆମର ଆଡ଼ଭୋକେଟ୍, ଆମର ଓକିଲ ସ୍ୱରୂପେ। ସେହିପରି ଜହନ 5:22 ଦେଉଛୁ, ପିତା ପୁତ୍ରଙ୍କ ସମସ୍ତ ବିଚାର କରନ୍ତି, ପିତା ପୁତ୍ରଙ୍କୁ ସମସ୍ତ ବିଚାର କରନ୍ତି ବୋଲି ଆମେ ଦେଖୁଛୁ। ସେହିପରି ପ୍ରକାଶିତ ବାକ୍ୟ ତାର 12:9-10 ଦେଖୁ, ସୈତାନ ଯିଏକି ଆମ ଭାଇମାନଙ୍କ ଆରୋପକାରୀ, ଯେଉଁମାନେ ଦିନ ରାତି ଆମ ଈଶ୍ୱରଙ୍କ ନିକଟରେ ଅଭିଯୋଗ କରୁଥିଲେ, ସେମାନଙ୍କୁ ତଳେ ପକାଇ ଦିଆଯାଇଛି। ଏହିପରି ଆମେ ଦେଖୁଅଛୁ। ଏହିସବୁ କହେ ଆମେନ୍। ବିଶ୍ୱସ୍ତ ଏବଂ ପ୍ରକୃତ ସାକ୍ଷୀ, ଈଶ୍ୱରଙ୍କ ସୃଷ୍ଟି ଆରମ୍ଭ, ପ୍ରକାଶିତ ବାକ୍ୟ 3:14 ଆମେ ଦେଖୁଛୁ। ସେହିପରି କଳସୀୟ 1:12-15 ଦେଖୁଛୁ, ବନ୍ଧୁ ଈଶ୍ୱର ପିତା ଦିନର ପ୍ରାଚୀନ ବିଚାରରେ ଅଧ୍ୟକ୍ଷତା କରନ୍ତି, ସେ ତୁମକୁ ବହୁତ ଭଲ ପାଆନ୍ତି। ସୈତାନ ତୁମର ଏକମାତ୍ର ଅଭିଯୋଗକାରୀ ହେବେ, ତୁମ ଅଭିଯୋଗରେ ସେ କହିବେ କି ଏ ଭୁଲ କାମ କରିଛି, ସେ ସ୍ୱର୍ଗରାଜ୍ୟ ଯିବା ରହିବନି। ଖାଲି ସୈତାନ ଆମମାନଙ୍କ ଉପରେ ନିନ୍ଦା ଆଣିବେ। ସ୍ୱର୍ଗୀୟ ଅଦାଲତରେ ଯୀଶୁ, ଯିଏ ତୁମକୁ ଭଲ ପାଆନ୍ତି ଏବଂ ତୁମର ସର୍ବୋତ୍ତମ ବନ୍ଧୁ, ତୁମର ଓକିଲ, ତୁମର ବିଚାରପତି ଏବଂ ସାକ୍ଷୀ ହେବେ, ଏବଂ ସେ ପ୍ରତିଜ୍ଞା କରନ୍ତି ଯେ ସାଧୁମାନଙ୍କ ସପକ୍ଷରେ ବିଚାର କରାଯିବ, ସାଧୁମାନଙ୍କର ସପକ୍ଷରେ ବିଚାର କରାଯିବ ବୋଲି ଆମେ ଦେଖୁଅଛୁ ବନ୍ଧୁ। ତାହେଲେ ପୂର୍ବ ଆଗମନ ବିଚାରରେ ବ୍ୟବହୃତ ପ୍ରମାଣର ଉଚ୍ଚ କ'ଣ, କେଉଁ ମାନଦଣ୍ଡ ଦ୍ୱାରା ସମସ୍ତଙ୍କୁ ବିଚାର କରାଯିବ, ଯେହେତୁ ଈଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ ସବୁକିଛି ଜାଣିଛନ୍ତି, କାହିଁକି ବିଚାର ଅଛି? ହଁ ବନ୍ଧୁ, ଏହା ଏକ ବଡ଼ ସୁନ୍ଦର ପ୍ରଶ୍ନ। ଈଶ୍ୱର ତ ସମସ୍ତଙ୍କୁ ଜାଣିଛନ୍ତି, ତାହେଲେ କାହିଁକି ବିଚାର କରିଛନ୍ତି, ବା କାହିଁକି ସେ କୋର୍ଟ କଚେରୀରେ ଯିବାକୁ ପଡ଼ୁଛି? କୋର୍ଟ ବିଚାର ବସିଥିଲା ଏବଂ ପ୍ରସ୍ତୁତ ପୁସ୍ତକ ଖୋଲା ହେଲା, ଆମେ ଦେଖୁଛୁ ଦାନିଏଲ 7:10 କି କୋର୍ଟରେ ବିଚାର ପ୍ରତି ସମ୍ମୁଖରେ ସେ ପୁସ୍ତକ ସବୁ ଖୋଲା ହେଲା ଆମେ ଦେଖିଲୁ। ଆଉ ସେ ସମୟରେ ମୃତ୍ୟୁମାନେ ଯେମାନେ ମରିଛନ୍ତି ସେମାନଙ୍କ କାର୍ଯ୍ୟ ଅନୁଆଇ ପୁସ୍ତକ ଗୁଡ଼ିକର ଲିଖିତ ବିଷୟ ଗୁଡ଼ିକ ଦ୍ୱାରା ବିଚାର କରାଗଲା, ଯାହାକି ପ୍ରକାଶିତ ପୁସ୍ତକ ତାର 2:12 ଆମେ ଦେଖୁଅଛୁ, 20:12 ଆମେ ଦେଖୁଅଛୁ, ସେମାନେ ସ୍ୱାଧୀନତା ନିୟମ ଦ୍ୱାରା ବିଚାର କରାଯିବେ, ସେମାନଙ୍କୁ ସ୍ୱାଧୀନତା ନିୟମ ଦ୍ୱାରା ସେମାନଙ୍କୁ ବିଚାର କରାଯିବ ବୋଲି ଯାକୁବ 2:12 ଆମେ ଦେଖୁଛୁ। ଆମେମାନେ ଜଗତକୁ ଉଭୟ ଦୂତ ଏବଂ ମନୁଷ୍ୟମାନଙ୍କ ପାଇଁ ଏକ ଦୃଶ୍ୟ ଦେଖୁ ବନ୍ଧୁ। ଏହି ଅଦାଲତ ପାଇଁ ପ୍ରମାଣ ପୁସ୍ତକରୁ ଆସିଥାଏ, ଯେଉଁଥିରେ ଜଣଙ୍କର ଜୀବନର ସମସ୍ତ ବିବରଣୀ ଲିପିବଦ୍ଧ ହୋଇଅଛି। ବିଶ୍ୱାସୀମାନଙ୍କ ପାଇଁ ପ୍ରାର୍ଥନା, ଅନୁତାପ ଏବଂ ପାପର କ୍ଷମା ହେବାର ରେକର୍ଡ଼ ସମସ୍ତଙ୍କୁ ଦେଖିବା ପାଇଁ ସେଠାରେ ରହିବ। ରେକର୍ଡ଼ଗୁଡ଼ିକ ପ୍ରମାଣ କରିବ ଯେ ଈଶ୍ୱରଙ୍କ ଶକ୍ତି ଖ୍ରୀଷ୍ଟିଆନମାନଙ୍କୁ ପରିବର୍ତ୍ତିତ ଜୀବନଯାପନ କରିବାକୁ ସକ୍ଷମ କରିଅଛି। ଈଶ୍ୱର ତାଙ୍କ ସାଧୁମାନଙ୍କ ଉପରେ ସନ୍ତୁଷ୍ଟ ଏବଂ ସେମାନଙ୍କ ଜୀବନର ପ୍ରମାଣ ବାଣ୍ଟିବାକୁ ଆନନ୍ଦିତ ହୁଅନ୍ତି। ବିଚାର ନିଶ୍ଚିତ କରିବ ଯେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଖ୍ରୀଷ୍ଟଙ୍କ ଠାରେ ଅଛନ୍ତି, ଯେଉଁମାନେ ଶରୀର ଅନୁଆଇ ନୁହେଁ କିନ୍ତୁ ଆତ୍ମାଙ୍କ ଅନୁଆଇ ଚାଲନ୍ତି ନାହିଁ, ସେମାନଙ୍କୁ କୌଣସି ନିନ୍ଦା ନାହିଁ ବୋଲି ଆମେ ଦେଖୁଅଛୁ। ଯେଉଁମାନେ 10 ଆଜ୍ଞା ପାଳନ କରିଛନ୍ତି, ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ମାନି ଚାଲିଛନ୍ତି, ତାହା ବି ସେଟା ଆମେ ଦେଖିବା ସେଇ ଯେଉଁ ବିଚାର ସମୟରେ, ଯାହାକି ଯାକୋବ 2:10-12 ଏହିପରି ଆମେ ଦେଖୁଛୁ। ଯେଉଁମାନେ ତାଙ୍କର ନିୟମ ଭଙ୍ଗ କରିବା କରି ପାପ କରୁଛନ୍ତି, ତାହା ବି ଆମେ ଦେଖିବା, ଯେପରି ପ୍ରଥମ ଜହନ 3:4 ଦେଖୁଅଛୁ। ନିୟମର ଧାର୍ମିକତା ଯୀଶୁଙ୍କ ଦ୍ୱାରା ତାଙ୍କର ସମସ୍ତ ଲୋକମାନଙ୍କ ଠାରେ ପୂର୍ଣ୍ଣ ହେବ ବୋଲି ରୋମିଓ 8:3-5 ଆମେ ଦେଖୁଅଛୁ। ବନ୍ଧୁ, ଏହା ଅସମ୍ଭବ ବୋଲି ଦାବି କରିବା ହେଉଛି ଯୀଶୁଙ୍କ ବାକ୍ୟ ଏବଂ ତାଙ୍କ ଶକ୍ତି ଉପରେ ସନ୍ଦେହ କରିବ। ବିଚାର ଈଶ୍ୱରଙ୍କୁ ଜଣାଇବା ନୁହେଁ, ସେ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସୂଚନା ପାଇଛନ୍ତି। ବରଂ ମୁକ୍ତିପ୍ରାପ୍ତ ବ୍ୟକ୍ତିମାନେ ଜଗତକୁ ସ୍ୱର୍ଗକୁ ଆସିବେ, ଯାହା ପାପ ଦ୍ୱାରା ଅପମାନିତ ହୋଇଛନ୍ତି। ଉଭୟ ସ୍ୱର୍ଗଦୂତ ଏବଂ ଅବିଭକ୍ତ ଜଗତର ବାସିନ୍ଦାମାନେ ଈଶ୍ୱରଙ୍କ ରାଜ୍ୟରେ କାହାକୁ ସ୍ୱୀକାର କରିବାକୁ ଅସନ୍ତୋଷ ଅନୁଭବ କରିବେ, ଯିଏ ପୁନର୍ବାର ପାପ ଆରମ୍ଭ କରିପାରନ୍ତି। ଏହିପରି ବିଚାର ସେମାନଙ୍କ ପାଇଁ ପ୍ରତ୍ୟେକ ବିବରଣୀ ଖୋଲିବ ଏବଂ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଇବ। ଶୈତାନର ପ୍ରକୃତ ଉଦ୍ଦେଶ୍ୟ ସର୍ବଦା ଈଶ୍ୱରଙ୍କ ଅନ୍ୟାୟ, ନିର୍ଦ୍ଧାୟ, ପ୍ରେମହୀନ ଏବଂ ଅସତ୍ୟ ବୋଲି ଅବମାନନା କରିବା, ତାହା ବି ପ୍ରମାଣ ପାଇବ। ଈଶ୍ୱର ପାପୀମାନଙ୍କ ପ୍ରତି କେତେ ଧୈର୍ଯ୍ୟବାନ ତାହା ନିଜେ ଦେଖିବା, ବ୍ରହ୍ମାଣ୍ଡର ସମସ୍ତ ପ୍ରାଣୀଙ୍କ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ କରିଥିବ। ଈଶ୍ୱରଙ୍କ ଚରିତ୍ରର ଯଥାର୍ଥ ହେଉଛି ବିଚାରର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ। ବନ୍ଧୁ, ସେହି ବିଚାର ସମୟରେ ଆମେ ସମସ୍ତେ ଛିଡ଼ା ହେବା, ଆଉ ସେ ବିଚାରରେ ଆମେ ସମସ୍ତେ ବିଚାର କରାଯିବା। ତାହେଲେ ମନୁଷ୍ୟର ଜୀବନର କେଉଁ ଅଂଶ ପୂର୍ବ ଆଗମନ ବିଚାରରେ ବିବେଚନା କରାଯାଏ, କ'ଣ ନିଶ୍ଚିତ ହେବ, ପୁରସ୍କାର କିପରି ସ୍ଥିର ହେବ? ଯଦି ଆମେ ଦେଖିବା ଉପଦେଶ 12:14, ସେଠି ଆମେ ଦେଖୁଛୁ ଈଶ୍ୱର ପ୍ରତ୍ୟେକ କାର୍ଯ୍ୟକୁ ବିଚାର ଆଣିବେ, ପ୍ରତ୍ୟେକ କାର୍ଯ୍ୟକୁ ସେ ବିଚାରକୁ ଆଣିବେ, ଭଲ ହେଉ ବା ମନ୍ଦ ହେଉ ବା ପ୍ରତ୍ୟେକ ଗୁପ୍ତ ଜିନିଷ ଅନ୍ତର୍ଭୁକ୍ତ କରିବେ ବୋଲି ଆମେ ଦେଖୁଛୁ। ଆମେ ଯେଉଁ ଜିନିଷ ଗୁଡ଼ାକରେ ଗୁପ୍ତରେ କରୁଅଛୁ, ପାପ କରୁଅଛୁ, ସେହି ଗୁପ୍ତ ଜିନିଷ, ଗୁପ୍ତ ପାପ ମଧ୍ୟ ସେଥିରେ ଅଣାଯିବ ବୋଲି ଆମେ ଦେଖୁଅଛୁ। ଅମଳ ପର୍ଯ୍ୟନ୍ତ ଉଭୟ ଗହମ ଏବଂ କଦଳୀ ଏକତ୍ର ବଢ଼ନ୍ତୁ, ମନୁଷ୍ୟ ପୁତ୍ର ତାଙ୍କର ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ତାଙ୍କ ରାଜ୍ୟରୁ ସମସ୍ତ ଅପମାନିତ କରିବେ। ବନ୍ଧୁ, ବର୍ତ୍ତମାନ ଯେଉଁ ଦୁନିଆରେ ଆମେ ବାସ କରୁଛେ, ଏହି ଦୁନିଆରେ ଆମେ କହିପାରିବା ନାହିଁ କି ସମସ୍ତେ ପାପୀ, ଆଉ ଆମେ ବି କହିପାରିବା ନାହିଁ କି ସମସ୍ତେ ଧାର୍ମିକ। ମାତ୍ର ଧାର୍ମିକ ପାପୀ ଉଭୟ ଏହି ପୃଥିବୀରେ ଅଛନ୍ତି, ଆଉ ପ୍ରଭୁ ଜାଣନ୍ତି କିଏ ଧାର୍ମିକ ଆଉ କିଏ ପାପୀ। ଆଉ ଯେବେ ପ୍ରଭୁ ଆସିବେ, ସେତେବେଳେ ତାହାଙ୍କ ଦୂତକୁ ପଠାଇ ସେହି ଧାର୍ମିକ ଲୋକମାନଙ୍କୁ ଆଦୟ କରିବେ, ଯେପରି ଗହମ ଏବଂ କଦଳୀ, ଯାହା ଆମେ ଦେଖୁ ଆମେ ଗହମକୁ ଆଦୟ କରିଥାଉ, ଆଉ ଯାହା କାର୍ଯ୍ୟରେ ନଥିବ ତାକୁ ଆମେ ନିଆଁରେ ପୋଡ଼ାଇ ଦେଇଥାଉ, ସେହିପରି ପାପୀମାନଙ୍କର ହେବ ବୋଲି ଆମେ ଦେଖୁଅଛୁ। କାରଣ ପ୍ରକାଶିତ ବାକ୍ୟ 12:22 ଦେଖୁଛୁ କି ଯୀଶୁ ନିଜେ କହୁଛନ୍ତି, ଦେଖ ମୁଁ ବହୁ ଶୀଘ୍ର ଆସୁଅଛି ଏବଂ ମୋର ପୁରସ୍କାର ମୋ ସହିତ ଅଛି। ପ୍ରତ୍ୟେକଙ୍କୁ ନିଜ କାର୍ଯ୍ୟ ଅଣୁଆଇ ଦେବା ପାଇଁ ମୁଁ ଆସୁଅଛି। ବନ୍ଧୁ, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ଆମର କାର୍ଯ୍ୟ ଅନୁସାରେ ତାଙ୍କ ସବୁକିଛି ଦେବେ। ତାହେଲେ ପ୍ରିୟ ବନ୍ଧୁ, ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଆମମାନଙ୍କୁ ଶିକ୍ଷା ଦେଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିଜ୍ଞାପନ ଅଛି ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆଡ଼ଭେଣ୍ଟିଷ୍ଟ ଫଲ୍ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।